ଓମ୍ ଶାନ୍ତି। ଆଜିର ଶିବାବାଙ୍କର ମହାବାକ୍ୟ 16/10/2025 ପ୍ରାପ୍ତ ମୁରଲୀ। ଓମ୍ ଶାନ୍ତି ବାପ ଦାଦା ମଧୁବନ। ମିଠେ ବଚି ଏକାନ୍ତରେ ବସି ଏବେ ଏହିପରି ଅଭ୍ୟାସ କର, ଯେପରି ଅନୁଭବ ହେବ ଯେ ମୁଁ ଶରୀର ଠାରୁ ଭିନ୍ନ ଆତ୍ମା ଅଟେ। ଏହାକୁ ହିଁ ଜୀବିତ ଥାଇ ମରିବା କୁହାଯାଏ। ଆଜିର ପ୍ରଶ୍ନ, ଏକାନ୍ତର ଅର୍ଥ କଣ? ଏକାନ୍ତରେ ବସି ତୁମମାନଙ୍କୁ କେଉଁ ଅନୁଭବ କରିବାକୁ ହେବ?
ବାବା କହିଲେ ଉତ୍ତରରେ, ଏକାନ୍ତର ଅର୍ଥ ହେଉଛି ଜଣଙ୍କର ସ୍ମୃତିରେ ଏହି ଶରୀରର ଅନ୍ତ ହେଉ, ଅର୍ଥାତ ଏକାନ୍ତରେ ବସି ଏପରି ଅନୁଭବ କର କି ମୁଁ ଆତ୍ମା ଏହି ଶରୀର ରୂପୀ ଚମଡ଼ାକୁ ଛାଡ଼ି ବାବାଙ୍କ ପାଖକୁ ଯାଉଛି। କେହି ବି ମନେ ନ ପଡ଼ନ୍ତୁ, ବସି ବସି ଅଶରୀରି ହୋଇଯାଅ, ଯେପରିକି ମୁଁ ଏହି ଶରୀର ଠାରୁ ମରିଗଲି। ବାସ୍, ମୁଁ ଏକ ଆତ୍ମା, ଶିବ ବାବାଙ୍କର ସନ୍ତାନ। ଏହିଭଳି ଅଭ୍ୟାସ କରିବା ଦ୍ୱାରା ଦେହ ଅଭିମାନ ତୁଟିଯିବ। ଓମ୍ ଶାନ୍ତି। ପିଲାମାନଙ୍କୁ ବାବା ପ୍ରଥମେ ବୁଝାଉଛନ୍ତି ଯେ ମିଠା ମିଠା ସନ୍ତାନ ମାନେ ଯେତେବେଳେ ଏଠାରେ ବସୁଛ, ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ, ଆଉ କୌଣସି ଆଡ଼କୁ ବୁଦ୍ଧି ଯିବା ଅନୁଚିତ। କଥା ତୁମେ ଜାଣିଛ ଯେ ଆମେ ଆତ୍ମା ଅଟୁ, ଆମେ ଆତ୍ମା ଏହି ଶରୀର ଦ୍ୱାରା ଅଭିନୟ କରୁଛୁ। ଆତ୍ମା ଅବିନାଶୀ, ଶରୀର ବିନାଶୀ, ତେଣୁ ତୁମ ପିଲାମାନଙ୍କୁ ଦେହି ଅଭିମାନୀ ହୋଇ ବାବାଙ୍କ ସ୍ମୃତିରେ ରହିବାକୁ ହେବ। ଆମେ ଆତ୍ମା ଚାହିଁଲେ ଏହି କର୍ମ ଇନ୍ଦ୍ରିୟ ଦ୍ୱାରା କାମ କରିବୁ ଅଥବା ନ କରିବୁ, ନିଜକୁ ଶରୀରରୁ ଅଲଗା ଭାବିବା ଦରକାର। ବାବା କହୁଛନ୍ତି, ନିଜକୁ ଆତ୍ମା ବୋଲି ବୁଝ, ଦେହକୁ ଭୁଲି ଯାଅ। ମୁଁ ଆତ୍ମା ସ୍ୱାଧୀନ ଅଟେ, ମୋତେ ଏକମାତ୍ର ବାବାଙ୍କ ବିନା କାହାକୁ ମନେ ପକାଇବାର ନାହିଁ। ବଞ୍ଚିଥାଇ ମଧ୍ୟ ସମସ୍ତ ଦେହ ଅଭିମାନ ଦୂରେଇ ରହିବାକୁ ହେବ। ଆମେ ଆତ୍ମାର ଯୋଗ ଏକମାତ୍ର ବାବାଙ୍କ ସହିତ ରହିବା ଦରକାର। ତୁମେ ତ ଦୁନିଆ ପ୍ରତି ଓ ଘର ପରିବାରରୁ ମରିଗଲ। କୁହାଯାଏ ନା, ନିଜେ ମଲେ ଦୁନିଆ ମରିଗଲା, ଏବେ ତୁମକୁ ଜୀ ଥାଉ ଥାଉ ମରିବାକୁ ହେବ। ଆମେ ଆତ୍ମା ଶିବ ବାବାଙ୍କର ସନ୍ତାନ ଅଟୁ, ତେଣୁ ଶରୀରର ଅଭିମାନ ବା ଚେତନା ସମାପ୍ତ କରିଦେବା ଉଚିତ। ବାବା କହୁଛନ୍ତି, ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ, ଶରୀରର ଅଭିମାନ ଛାଡ଼, ଏହା ପୁରୁଣା ଶରୀର ଅଟେ ନା, ପୁରୁଣା ଜିନିଷକୁ ତ୍ୟାଗ କରାଯାଇଥାଏ ନା, ନିଜକୁ ଅଶରୀରୀ ମନେ କର। ଏବେ ତୁମକୁ ବାବାଙ୍କୁ ମନେ ପକାଇ ପକାଇ ବାବାଙ୍କ ପାଖକୁ ଯିବାକୁ ହେବ। ଏହିପରି କରୁ କରୁ ତୁମର ପୁଣି ଅଭ୍ୟାସ ହୋଇଯିବ। ଏବେ ତ ତୁମକୁ ଘରକୁ ଯିବାକୁ ହେବ, ପୁଣି ଏହି ପୁରୁଣା ଦୁନିଆକୁ କାହିଁକି ମନେ ପକାଉଛ? ଏକାନ୍ତରେ ବସି ଏହିପରି ନିଜ ସହିତ କଥାବାର୍ତ୍ତା କରିବା ଉଚିତ। ଭକ୍ତି ମାର୍ଗରେ ମଧ୍ୟ କୋଠରୀରେ ବସି ମାଳା ଗଡ଼ାଇ ପୂଜା କରିଥାନ୍ତି। ତୁମେ ମଧ୍ୟ ଏକାନ୍ତରେ ବସି ଏହି ଚେଷ୍ଟା କର, ତେବେ ତୁମର ଅଭ୍ୟାସ ହୋଇଯିବ। ତୁମକୁ ମୁଖ ଦ୍ୱାରା ତ କିଛି କହିବାର ନାହିଁ, ଏଥିରେ ହିଁ ବୁଦ୍ଧିର କଥା ରହିଛି। ଶ୍ରୀ ବାବା ତ ଶିଖାଉଛନ୍ତି, ତାଙ୍କୁ ତ ପୁରୁଷାର୍ଥ କରିବାର ନାହିଁ, ଏହି ବ୍ରହ୍ମା ବାବା ପୁରୁଷାର୍ଥ କରୁଛନ୍ତି, ପୁଣି ତୁମମାନଙ୍କୁ ମଧ୍ୟ ବୁଝାଉଛନ୍ତି। ତେଣୁ ଯେତେ ସମ୍ଭବ ଏହିପରି ବସି ବିଚାର କର, ଏବେ ଆମକୁ ଘରକୁ ଯିବାକୁ ହେବ। ଏକାନ୍ତରେ ବସି ଏହିପରି ନିଜ ସହିତ କଥାବାର୍ତ୍ତା କରିବା ଉଚିତ। ଭକ୍ତି ମାର୍ଗରେ ମଧ୍ୟ କୋଠରୀରେ ବସି ମାଳା ଗଡ଼ାଇ ପୂଜା କରିଥାନ୍ତି। ତୁମେ ମଧ୍ୟ ଏକାନ୍ତରେ ବସି ଏହି ଚେଷ୍ଟା କର, ତେବେ ତୁମର ଅଭ୍ୟାସ ହୋଇଯିବ। ତୁମକୁ ମୁଖ ଦ୍ଵାରା ତ କିଛି କହିବାର ନାହିଁ। ଏଥିରେ ହିଁ ବୁଦ୍ଧିରେ କଥା ରହିଛି। ଶିବ ବାବା ତ ଶିଖାଉଛନ୍ତି, ତାଙ୍କୁ ତ ପୁରୁଷାର୍ଥ କରିବାର ନାହିଁ। ଏଇ ବ୍ରହ୍ମା ବାବା ପୁରୁଷାର୍ଥ କରୁଛନ୍ତି, ପୁଣି ତୁମମାନଙ୍କୁ ମଧ୍ୟ ବୁଝାଉଛନ୍ତି। ତେଣୁ ଯେତେ ସମ୍ଭବ ଏହିପରି ବସି ବିଚାର କର। ଏବେ ଆମକୁ ଘରକୁ ଯିବାକୁ ହେବ, ଏଇ ଶରୀରକୁ ତ ଏଠାରେ ଛାଡ଼ିବାକୁ ହେବ। ବାବାଙ୍କୁ ମନେ ପକାଇଲେ ହିଁ ବିକର୍ମ ବିନାଶ ହେବ ଏବଂ ଆୟୁଷ ମଧ୍ୟ ବଢ଼ିବ। ଭିତରେ ଏହି ଚିନ୍ତନ ଚାଲିବା ଉଚିତ। ମୁଖ ଦ୍ଵାରା କିଛି କହିବାର ନାହିଁ। ଭକ୍ତି ମାର୍ଗର ମଧ୍ୟ ବ୍ରହ୍ମ ତତ୍ତ୍ୱକୁ ଅର୍ଥବା କେହି କେହି ଶିବଙ୍କୁ ମଧ୍ୟ ମନେ ପକାଇଥାନ୍ତି, କିନ୍ତୁ ଏହା କୌଣସି ଯଥାର୍ଥ ଯୋଗ ନୁହେଁ। ବାବାଙ୍କର ପରିଚୟ ହିଁ ନାହିଁ, ତେବେ କିପରି ମନେ ପକାଇବ? ତୁମକୁ ଏବେ ବାବାଙ୍କର ପରିଚୟ ମିଳୁଛି। ସକାଳେ ସକାଳେ ଉଠି ଏକାନ୍ତରେ ଏହିପରି ନିଜ ସହିତ କଥା ହୁଅ, ବିଚାର ସାଗର ମନ୍ଥନ କର, ବାବାଙ୍କୁ ମନେ ପକାଅ। ବାବା, ମୁଁ ବର୍ତ୍ତମାନ ଆପଣଙ୍କର ସୁଖଦାୟୀ କୋଳକୁ ଯାଉଛି, ତାହା ହେଉଛି ଆତ୍ମିକ କୋଳ, ତେଣୁ ଏହିପରି ନିଜ ସହିତ କଥା ହେବା ଉଚିତ। ବର୍ତ୍ତମାନ ବାବା ଆସିଛନ୍ତି, ବାବା କଳ୍ପ କଳ୍ପ ଆସି ଆମକୁ ରାଜଯୋଗ ଶିଖାଉଛନ୍ତି। ବାବା କହୁଛନ୍ତି, ମତେ ଏବଂ ସୃଷ୍ଟି ଚକ୍ରକୁ ମନେ ପକାଅ, ତୁମକୁ ଷୋଦର୍ଶନ ଚକ୍ରଧାରୀ ହେବାକୁ ପଡିବ। ବାବାଙ୍କ ପାଖରେ ହିଁ ଚକ୍ରର ସମସ୍ତ ଜ୍ଞାନର ରହିଛି ନା, ସେ ପୁଣି ତୁମକୁ ଦେଉଛନ୍ତି, ତୁମକୁ ତ୍ରିକାଳଦର୍ଶୀ କରାଉଛନ୍ତି। ତିନି କାଳ ଅର୍ଥାତ ଆଦି ମଧ୍ୟ ଅନ୍ତକୁ ତୁମେ ଜାଣିଛ। ବାବା ମଧ୍ୟ ପରମାତ୍ମା ଅଟନ୍ତି, ତାଙ୍କର ଶରୀର ତ ନାହିଁ, ଏବେ ଏଇ ଶରୀରରେ ବସି ତୁମକୁ ବୁଝାଉଛନ୍ତି। ଆଶ୍ଚର୍ଯ୍ୟଜନକ କଥା ଅଟେ, ଭଗୀରଥ ଉପରେ ବିରାଜମାନ ହେବେ, ତେବେ ନିଶ୍ଚୟ ଅନ୍ୟ ଆତ୍ମା ହୋଇଥିବେ, ୟାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମ ଅଟେ। ନମ୍ବର ୱାନ୍ ପବିତ୍ର ପୁଣି ନମ୍ବର ୱାନ୍ ପତିତ ହେଉଛନ୍ତି, ସେ ନିଜକୁ ଭଗବାନ ବିଷ୍ଣୁ ଆଦି ତ କହୁନାହାନ୍ତି। ଏଠାରେ ଜଣେ ହେଲେ ଆତ୍ମା ପବିତ୍ର ନାହାନ୍ତି, ସମସ୍ତେ ପତିତ ଅଟନ୍ତି। ତେଣୁ ବାବା ସନ୍ତାନ ମାନଙ୍କୁ ବୁଝାଉଛନ୍ତି, ଏହିପରି ଭାବରେ ବିଚାର ସାଗର ମନ୍ଥନ କର, ଏଥିରେ ତୁମକୁ ଖୁସି ମିଳିବ। ଏଥିରେ ଏକାନ୍ତ ମଧ୍ୟ ନିଶ୍ଚୟ ଆବଶ୍ୟକ। ଜଣଙ୍କର ସ୍ମୃତିରେ ରହି ଶରୀରର ଚେତନା ଭୁଲି ଯିବାକୁ ଏକାନ୍ତ କୁହାଯାଏ। ବୁଦ୍ଧିରେ ଆତ୍ମା ଚମଡ଼ା ଶରୀରରୁ ଅଲଗା ହୋଇଯାଏ। ସନ୍ନ୍ୟାସୀ ମଧ୍ୟ ବ୍ରହ୍ମ ଅଥବା ତତ୍ତ୍ୱର ସ୍ମୃତିରେ ରହିଥାନ୍ତି, ସେହି ସ୍ମୃତିରେ ରହି ରହି ଶରୀରର ଅଭିମାନ ତୁଟିଯାଏ। ବାସ୍, ମତେ ବ୍ରହ୍ମରେ ଲୀନ ହେବାକୁ ପଡିବ, ଏହିପରି ନିଷ୍ଠାରେ ବସି ଯାଇଥାନ୍ତି, ତପସ୍ୟାରେ ବସି ବସି ଶରୀର ଛାଡି ଦିଅନ୍ତି। ଭକ୍ତିରେ ତ ମନୁଷ୍ୟ ବହୁତ ଧୋକା ଖାଇଥାନ୍ତି, ଏଥିରେ ଧୋକା ଖାଇବାର କୌଣସି କଥା ନାହିଁ। ବାବାଙ୍କ ସ୍ମୃତିରେ ହିଁ ରହିବାକୁ ହେବ, ପଛକୁ କାହାର ସ୍ମୃତି ନ ଆସୁ ଘର ଗୃହସ୍ଥରେ ତ ରହିବାକୁ ପଡିବ, ବାକି ସମୟ ବାହାର କରିବାକୁ ହେବ। ବିଦ୍ୟାର୍ଥୀଙ୍କର ପାଠ ପଢ଼ାର ସଉକ ରହିଥାଏ ନା, ଏହା ହେଉଛି ପାଠ ପଢା। ନିଜକୁ ଆତ୍ମା ନ ଭାବିବା ଦ୍ଵାରା ପିତା ଶିକ୍ଷକ ଗୁରୁ ସମସ୍ତଙ୍କୁ ଭୁଲି ଯାଉଛନ୍ତି। ଏକାନ୍ତରେ ବସି ଏହିପରି ବିଚାର କର, ଗୃହସ୍ଥୀ ଘରେ ତ ବାତାବରଣ ଠିକ ନଥାଏ, ଯଦି ଅଲଗା ପ୍ରବନ୍ଧ ଅଛି ତେବେ ଗୋଟିଏ କୋଠରୀର ଏକାନ୍ତରେ ବସିଯାଅ। ମାତା ମାନଙ୍କୁ ତ ଦିନରେ ମଧ୍ୟ ସମୟ ମିଳିଥାଏ, ସେହି ସମୟରେ ପିଲାମାନେ ସ୍କୁଲକୁ ଚାଲି ଯାଇଥାନ୍ତି, ତେଣୁ ଯେତେ ସମୟ ମିଳୁଛି ଏକାନ୍ତରେ ବସି ବାବାଙ୍କୁ ମନେ ପକାଇବାକୁ ଚେଷ୍ଟା କର। ତୁମର ତ ଗୋଟିଏ ଘର, ବାବାଙ୍କର ତ କେତେ ଢେର ଦୋକାନ ରହିଛି, ଆହୁରି ହିଁ ବୁଦ୍ଧି ହୋଇ ଚାଲିବ। ମନୁଷ୍ୟମାନଙ୍କର ଧନ୍ଦା ଆଦିର ଚିନ୍ତା ରହିଲେ ନିଦ ମଧ୍ୟ ଭାଙ୍ଗିଯାଏ, ଏହା ମଧ୍ୟ ବ୍ୟବସାୟ ଅଟେ ନା, ଇଏ କେତେ ବଡ ଦଲାଲ ଅଟନ୍ତି, କେତେ ଅଦଳ ବଦଳ କରୁଛନ୍ତି, ପୁରୁଣା ଶରୀର ନେଇ ନୂଆ ଦେଉଛନ୍ତି, ସମସ୍ତଙ୍କୁ ରାସ୍ତା ବତାଉଛନ୍ତି। ଏହି ଧନ୍ଦା ମଧ୍ୟ ତାଙ୍କୁ କରିବାକୁ ହେବ, ଏହି ବ୍ୟବସାୟ ତ ବହୁତ ବଡ, ବ୍ୟବସାୟୀଙ୍କୁ ବ୍ୟବସାୟରେ ହିଁ ଖିଆଲ ରହିଥାଏ। ବାବା ଏହିପରି ଅଭ୍ୟାସ କରି ପୁଣି କହୁଛନ୍ତି, ଏଭଳି କର, ଯେତେ ତୁମେ ବାବାଙ୍କ ସ୍ମୃତିରେ ରହିବ ସତ ହିଁ ନିଦ ଭାଙ୍ଗିଯିବ। ରୋଜଗାରରେ ଆତ୍ମାକୁ ବହୁତ ମଜା ଲାଗିଥାଏ। ରୋଜଗାର ପାଇଁ ମନୁଷ୍ୟ ରାତିରେ ମଧ୍ୟ ଉଜାଗର ରହିଥାନ୍ତି। ସିଜିନ ସମୟରେ ସାରା ରାତି ମଧ୍ୟ ଦୋକାନ ଖୋଲା ରହିଥାଏ। ତୁମର ରୋଜଗାର ମଧ୍ୟ ରାତ୍ରିରେ ଏପରି ସକାଳେ ବହୁତ ଭଲ ହେବ। ତୁମେ ସୌଦର୍ଶନ ଚକ୍ରଧାରୀ ଏବଂ ତୀର୍କାଳଦର୍ଶୀ ହେଉଛ। ଏକୋଇଶ ଜନ୍ମ ପାଇଁ ଧନ ଏକତ୍ର କରୁଛ। ମନୁଷ୍ୟ ସାହୁକାର ହେବା ପାଇଁ ପୁରୁଷାର୍ଥ କରିଥାନ୍ତି। ତୁମେ ମଧ୍ୟ ବାବାଙ୍କୁ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ ଏବଂ ବଳ ମଧ୍ୟ ମିଳିବ। ଯୋଗର ଯାତ୍ରାରେ ନ ରହିଲେ ବହୁତ କ୍ଷତି ହେବ, କାହିଁକି ନା ମୁଣ୍ଡ ଉପରେ ପାପର ବୋଝ ବହୁତ ରହିଛି। ସେଥିପାଇଁ ଏବେ ଜମା କରିବାକୁ ହେବ। ଜଣକୁ ହିଁ ମନେ ପକାଇ ତୀକ୍ଷ୍ଣଦର୍ଶୀ ହେବାକୁ ପଡିବ। ଏହି ଅବିନାଶୀ ଧନ ଅଧାକଳ୍ପ ପାଇଁ ଏକତ୍ର କରିବାକୁ ହେବ। ଏହା ତ ବହୁତ ମୂଲ୍ୟବାନ ଅଟେ, ତେଣୁ ବିଚାର ସାଗର ମନ୍ଥନ କରି ରତ୍ନ ବାହାର କରିବାକୁ ହେବ। ବାବା ନିଜେ ବିଚାର ସାଗର ମନ୍ଥନ କରିବା ସହିତ ପିଲାମାନଙ୍କୁ ମଧ୍ୟ ଯୁକ୍ତି ବତାଉଛନ୍ତି। କହୁଛନ୍ତି, ବାବା ମାୟାର ବହୁତ ତୋଫାନ ଆସୁଛି। ବାବା କହୁଛନ୍ତି, ଯେତେ ଦୂର ସମ୍ଭବ ନିଜର ରୋଜଗାର କର, ଏହି ରୋଜଗାର ହିଁ କାମରେ ଆସିବ। ଏକାନ୍ତରେ ବସି ବାବାଙ୍କୁ ମନେ ପକାଇବାକୁ ହେବ। ଫୁର୍ସତ ଥିଲେ ମନ୍ଦିର ଆଦିରେ ମଧ୍ୟ ବହୁତ ସେବା କରିପାରିବ। ସେଥିପାଇଁ ସର୍ବଦା ବ୍ୟାଚ ପିନ୍ଧିଥିବା ଦରକାର। ସମସ୍ତେ ବୁଝିଯିବେ ଏମାନେ ହେଲେ ଆତ୍ମିକ ସେନା। ତୁମେ ଲେଖୁଛ ମଧ୍ୟ ଆମେ ସ୍ୱର୍ଗର ସ୍ଥାପନା କରୁଛୁ। ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, ଏବେ ନାହିଁ, ଯାହାକୁ ପୁଣି ସ୍ଥାପନ କରୁଛନ୍ତି। ଏହି ଲକ୍ଷ୍ମୀନାରାୟଣ ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଅଟନ୍ତି ନା? କେବେ କେବେ ଏହା ଟ୍ରାନ୍ସ ଲାଇଟ୍ର ଚିତ୍ର ବ୍ୟାଟେରୀ ସହିତ ନେଇ ପରିକ୍ରମା କରି ସମସ୍ତଙ୍କୁ କୁହ, ଏହି ରାଜ୍ୟ ଆମେ ସ୍ଥାପନ କରୁଛୁ। ଏହି ଚିତ୍ର ସବୁଠାରୁ ଫାଷ୍ଟ କ୍ଲାସ ଅଟେ। ଏହି ଚିତ୍ର ବହୁତ ପ୍ରସିଦ୍ଧ ହୋଇଯିବ। କେବଳ ଜଣେ ଲକ୍ଷ୍ମୀନାରାୟଣ ନଥିଲେ, ତାଙ୍କର ରାଜଧାନୀ ଥିଲା ନା? ଏହି ସ୍ୱରାଜ୍ୟ ବର୍ତ୍ତମାନ ସ୍ଥାପନ ହେଉଛି, ତେଣୁ ବାବା କହୁଛନ୍ତି ମନ୍ମନା ଭବ, ବାବାଙ୍କୁ ମନେ ପକାଅ, ତେବେ ଯାଇ ବିକର୍ମ ବିନାଶ ହେବ। କହୁଛନ୍ତି ଆମେ ଗୀତାର ସପ୍ତାହ ପାଳନ କରିବୁ। ଏହି ସବୁ ଯୋଜନା କଳ୍ପ ପୂର୍ବ ସଦୃଶ ପ୍ରସ୍ତୁତ ହେଉଛି। ପରିକ୍ରମାରେ ଏହି ଚିତ୍ର ନେବାକୁ ପଡିବ। ଏହାକୁ ଦେଖି ସମସ୍ତେ ଖୁସି ହେବେ। ତୁମେ କହିବ ବାବାଙ୍କୁ ଏବଂ ସ୍ୱର୍ଗକୁ ମନେ ପକାଅ, ମନ୍ମନା ଭବ। ଏହା ଗୀତାର ଅକ୍ଷର ନା? ଭଗବାନ ଶିବବା ଅଟନ୍ତି, ସେ କହୁଛନ୍ତି ମତେ ୟାଦ କଲେ ବିକର୍ମ ବିନାଶ ହେବ। 84 ଜନ୍ମର ଚକ୍ରକୁ ସ୍ମୃତିରେ ଆଣ, ତେବେ ଏହିପରି ଲକ୍ଷ୍ମୀନାରାୟଣ ହୋଇଯିବ। ଲିଟ୍ରେଚର ମଧ୍ୟ ତୁମେ ଉପହାର ଦିଅ। ଶିବବାଙ୍କର ଭଣ୍ଡାର ତ ସର୍ବଦା ଭରପୁର ରହିଛି, ଆଗକୁ ଗଲେ ବହୁତ ସେବା ହେବ। ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ କେତେ ସ୍ପଷ୍ଟ ଅଟେ। ଗୋଟିଏ ରାଜ୍ୟ ଗୋଟିଏ ଧର୍ମ ଥିଲା, ବହୁତ ସାହୁକାର ଥିଲେ। ମନୁଷ୍ୟମାନେ ଚାହୁଁଛନ୍ତି ଗୋଟିଏ ରାଜ୍ୟ ଗୋଟିଏ ଧର୍ମ ହେଉ। ମନୁଷ୍ୟ ଯାହା ଚାହୁଁଛନ୍ତି ତାର ଲକ୍ଷଣ ଏବେ ଦେଖାଯାଉଛି। ପୁଣି ଧୀରେ ଧୀରେ ବୁଝିଯିବେ ଯେ ଏମାନେ ତ ଠିକ କହୁଛନ୍ତି। ସତ ପ୍ରତିଶତ ପବିତ୍ରତା ସୁଖ ଶାନ୍ତିର ରାଜ୍ୟ ପୁନର୍ବାର ସ୍ଥାପନ କରୁଛନ୍ତି। ପୁଣି ତୁମର ଖୁସି ମଧ୍ୟ ରହିବ। ବାବାଙ୍କ ସ୍ମୃତିରେ ରହିଲେ ହିଁ ତୀର ଲାଗିବ। ଶାନ୍ତିରେ ରହି ଅଳ୍ପ କଥା କହିବା ଉଚିତ, ଅଧିକ ଆବାଜ କରିବାର ନାହିଁ। ଗୀତ କବିତା ଆଦି କିଛି ବି ବାବା ପସନ୍ଦ କରୁନାହାନ୍ତି। ବାହାରର ମନୁଷ୍ୟମାନଙ୍କ ସହିତ କ୍ରୋଧ କରିବା ଉଚିତ ନୁହେଁ। ତୁମର କଥା ହିଁ ଅଲଗା, ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ। ବାସ୍ ଭଲ ସ୍ଲୋଗାନ ମଧ୍ୟ ଥିବା ଦରକାର, ଯେପରି ମନୁଷ୍ୟ ପଡ଼ି ଜାଗ୍ରତ ହେବେ। ପିଲାମାନଙ୍କ ବୁଦ୍ଧି ହୋଇ ଚାଲିଛି, ସମ୍ପତ୍ତି ତ ଭରପୁର ରହିଛି। ପିଲାମାନେ ଯାହା ଦେଇଛନ୍ତି ତାହା ପୁଣି ତାଙ୍କରି କାମରେ ହିଁ ଆସୁଛି। ବାବା ତ ପଇସା ନେଉନାହାନ୍ତି, ତୁମ ଜିନିଷ ତୁମ କାମରେ ହିଁ ଆସୁଛି। ଭାରତବାସୀ ଜାଣିଛନ୍ତି ଆମେ ବହୁତ ସୁଧାରୁଛୁ। 5 ବର୍ଷ ଭିତରେ ଏତେ ଶସ୍ୟ ହେବ ଯେ ଶସ୍ୟର କେବେ ହେଲେ ଅଭାବ ରହିବ ନାହିଁ। ତୁମେ ଜାଣିଛ ଏପରି ଅବସ୍ଥା ହେବ ଖାଇବାକୁ ଅନ୍ନ ମଧ୍ୟ ମିଳିବ ନାହିଁ। ଏହିପରି ନୁହେଁ ଯେ ଶସ୍ୟ ଶସ୍ତା ହୋଇଯିବ। ତୁମେ ମାନେ ଜାଣିଛ ଯେ ଆମେ 21 ଜନ୍ମ ପାଇଁ ନିଜର ରାଜ୍ୟ ଭାଗ୍ୟ ପ୍ରାପ୍ତ କରୁଛୁ। ଅଳ୍ପ ବହୁତ ଅସୁବିଧା ତ ସହନ କରିବାକୁ ହିଁ ହେବ। କୁହାଯାଏ ଖୁସି ପରି ଭୋଜନ ନାହିଁ, ଅତିନ୍ଦ୍ର ସୁଖ ପାଇଁ ଗୋପ ଗୋପୀଙ୍କର ଗାୟନ ରହିଛି। ଢେର ସନ୍ତାନ ହୋଇଯିବେ, ଯେଉଁମାନେ ଏହି ଦେବୀ ଦେବତା ଧର୍ମର ହୋଇଥିବେ ସେମାନେ ଆସିଯିବେ। ଏହିଠାରେ ହିଁ ବୃକ୍ଷ ବଢିବ ନା, ବର୍ତ୍ତମାନ ସ୍ଥାପନା ହେଉଛି। ଅନ୍ୟ ଧର୍ମରେ ଏହିପରି ହେଉନାହିଁ, ସେମାନେ ତ ଉପରୁ ଆସୁଛନ୍ତି। ଏହା ତ ଯେପରି ବୃକ୍ଷ ସ୍ଥାପନ ହୋଇ ରହିଛି, ଏଥିରେ ପୁଣି କ୍ରମାନ୍ୱୟରେ ଆସି ବୃଦ୍ଧି ହୋଇ ଚାଲିବ। ଅସୁବିଧା କିଛି ହେଲେ ନାହିଁ, ସେମାନଙ୍କୁ ତ ଉପରୁ ଆସି ଅଭିନୟ କରିବାକୁ ହିଁ ପଡିବ। ଏଥିରେ ମହିମାର କଣ କଥା ରହିଛି? ଧର୍ମ ସ୍ଥାପକଙ୍କର ପଛରେ ଆସି ଚାଲିଛନ୍ତି, ସେମାନେ ସଦ୍ଗତିର କଣ ଶିକ୍ଷା ଦେବେ? କିଛି ବି ନୁହେଁ। ଏଠାରେ ତ ବାବା ଭବିଷ୍ୟତ ଦେବୀ ଦେବତା ଧର୍ମର ସ୍ଥାପନା କରୁଛନ୍ତି। ସଙ୍ଗମ ଯୁଗରେ ନୂଆ ଚାରା ଲଗାଉଛନ୍ତି ନା, ପ୍ରଥମେ ଚାରାକୁ କୁଣ୍ଡରେ ଲଗାଇ ପୁଣି ତଳେ ଲଗାଇ ଦେଇଥାନ୍ତି, ଏହା ପୁଣି ବୃଦ୍ଧି ହେବାକୁ ଲାଗେ। ତୁମେ ମଧ୍ୟ ଏବେ ଗଛ ଲଗାଉଛ, ଅର୍ଥାତ ଅନ୍ୟମାନଙ୍କୁ ବୁଝାଉଛ, ପୁଣି ସତ୍ୟ ଯୁଗରେ ବୃଦ୍ଧି ହୋଇ ହୋଇ ରାଜଭାଗ୍ୟ ପ୍ରାପ୍ତ କରିବେ। ତୁମେ ନୂଆ ଦୁନିଆର ସ୍ଥାପନ କରୁଛ। ମନୁଷ୍ୟ ଭାବୁଛନ୍ତି କଳିଯୁଗରେ ଏବେ ବହୁତ ବର୍ଷ ବାକି ରହିଛି, କାହିଁକିନା ଶାସ୍ତ୍ରରେ ଲକ୍ଷ ଲକ୍ଷ ବର୍ଷ ଲେଖିଦେଉଛନ୍ତି। ଭାବୁଛନ୍ତି କଳିଯୁଗ ଏବେ 40,000 ବର୍ଷ ବାକି ରହିଛି, ପୁଣି ବାବା ଆସି ନୂଆ ଦୁନିଆ କରାଇବେ। କେହି କେହି ଭାବୁଛନ୍ତି ଏହା ସେଇ ମହାଭାରତ ଲଢେଇ ଅଟେ, ଗୀତାର ଭଗବାନ ମଧ୍ୟ ନିଶ୍ଚୟ ରହିଥିବେ। ତୁମେ କହୁଛ ଶ୍ରୀକୃଷ୍ଣ ତ ନଥିଲେ, ବାବା ବୁଝାଉଛନ୍ତି ଶ୍ରୀକୃଷ୍ଣ ତ 84 ଜନ୍ମ ନେଉଛନ୍ତି, ଜଣଙ୍କର ଚେହେରା ଅନ୍ୟ ଜଣଙ୍କ ସହିତ ମିଶିପାରିବ ନାହିଁ। ତେବେ ଏଠାକୁ ପୁଣି ଶ୍ରୀକୃଷ୍ଣ କିପରି ଆସିବେ? କେହି ମଧ୍ୟ ଏହି କଥା ଉପରେ ବିଚାର କରୁନାହାନ୍ତି। ତୁମେ ଜାଣିଛ ଶ୍ରୀକୃଷ୍ଣ ସ୍ୱର୍ଗର ରାଜକୁମାର ଥିଲେ, ପୁଣି ସେ ଦ୍ୱାପରରେ କୁଆଡୁ ଆସିବେ? ଏହି ଲକ୍ଷ୍ମୀନାରାୟଣଙ୍କ ଚିତ୍ରକୁ ଦେଖିଲେ ହିଁ ବୁଝି ହୁଏ ଯେ ଶ୍ରୀ ବାବା ଏହି ସମ୍ପତ୍ତି ଦେଉଛନ୍ତି। ସତ୍ୟ ଯୁଗର ସ୍ଥାପନା ବାବା ହିଁ କରୁଛନ୍ତି। ଏ ସୃଷ୍ଟି ଚକ୍ର ବୃକ୍ଷ ଆଦିର ଚିତ୍ର କଣ? ରାମ କି ଏକଦା, ଏହି ସୃଷ୍ଟି ଚକ୍ର ବୃକ୍ଷ ଆଦିର ଚିତ୍ର କଣ କମ କି? ଏକଦା ତୁମ ପାଖରେ ଚିତ୍ର ଟ୍ରାନ୍ସଲାଇଟର ତିଆରି ହୋଇଯିବ, ପୁଣି ସମସ୍ତେ କହିବେ ଆମର ଏହିପରି ଚିତ୍ର ଦରକାର। ଏହି ଚିତ୍ର ଦ୍ୱାରା ପୁଣି ବିହଙ୍ଗ ମାର୍ଗରେ ସେବା ହେବ। ତୁମ ପାଖକୁ ଏତେ ସନ୍ତାନ ଆସିବେ ଯେ ଫୁର୍ସତ ମିଳିବ ନାହିଁ, ଢେର ଆସିବେ, ତୁମକୁ ବହୁତ ଖୁସି ଲାଗିବ। ଦିନକୁ ଦିନ ତୁମର ଶକ୍ତି ବଢି ଚାଲିବ। ଡ୍ରାମା ଅନୁସାରେ ଯେଉଁମାନେ ଫୁଲ ହେବେ ତାଙ୍କୁ ଅନୁଭବ ହେବ। ତୁମକୁ ଏହିପରି କହିବାକୁ ପଡିବ ନାହିଁ ଯେ ବାବା ଏହାକୁ ଅନୁଭବ କରାଅ। ବାବା କଣ ଅନୁଭବ କରାନ୍ତି କି? ଉଚିତ ସମୟରେ ସତ ଅନୁଭବ ହେବ। ବାବା ତ ରାସ୍ତା ବତାଇବେ ନା। ବହୁତ ମାତାମାନେ ଲେଖୁଛନ୍ତି ଯେ ଆମର ସ୍ୱାମୀଙ୍କୁ ଅନୁଭବ କରାଅ। ଏହିପରି ସମସ୍ତଙ୍କୁ ଅନୁଭବ କରାଇବି, ତେବେ ତ ସମସ୍ତେ ସ୍ୱର୍ଗର ଏକତ୍ର ହୋଇଯିବେ। ପାଠ ପଢାରେ ହିଁ ପରିଶ୍ରମ ରହିଛି, ତୁମେ ଈଶ୍ୱରୀୟ ସେବାଧାରୀ ଅଟ ନା। ସତ୍ୟ କଥା ବାବା ପୂର୍ବରୁ ହିଁ ବତାଇ ଦେଉଛନ୍ତି କଣ କଣ ସବୁ କରିବାକୁ ହେବ। ଏହିପରି ଚିତ୍ର ନେଇଯିବାକୁ ପଡିବ, ସିଡ଼ିର ଚିତ୍ର ମଧ୍ୟ ନେବାକୁ ପଡିବ। ଡ୍ରାମା ଅନୁସାରେ ସ୍ଥାପନ ତ ନିଶ୍ଚିନ୍ତ ହେବ। ବାବା ସେବା ପାଇଁ ଯେଉଁ ନିର୍ଦ୍ଦେଶ ଦେଉଛନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ହେବ। ବାବା କହୁଛନ୍ତି ଭିନ୍ନ ଭିନ୍ନ ପ୍ରକାରର ଲକ୍ଷ ଲକ୍ଷ ବ୍ୟାଚ୍ ବନାଅ, ଟ୍ରେନରେ ଟିକେଟ କରି 100 ମାଇଲ ପର୍ଯ୍ୟନ୍ତ ସେବା କରି କରି ଆସ। ଗୋଟିଏ ଡବାରୁ ଦ୍ୱିତୀୟ ଡବା ପୁଣି ତୃତୀୟ ଡବା ଏଇଭଳି ସେବା କର। ଏହା ବହୁତ ସହଜ ଅଟେ। ପିଲାମାନଙ୍କୁ ସେବାର ସଉକ ରହିବା ଦରକାର। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନ ମାନଙ୍କୁ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନ ମାନଙ୍କୁ ଆତ୍ମିକ ପିତାଙ୍କର ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର। ବିଚାର ସାଗର ମନ୍ଥନ କରି ଭଲ ଭଲ ରତ୍ନ ବାହାର କରିବାକୁ ହେବ। ରୋଜଗାର ଜମା କରିବାକୁ ହେବ। ସଚ୍ଚା ସଚ୍ଚା ଈଶ୍ୱରୀୟ ସେବାଦାରୀ ହୋଇ ସେବା କରିବାକୁ ପଡିବ। ସେକେଣ୍ଡ ପଏଣ୍ଟ, ପାଠ ପଢା ପ୍ରତି ବହୁତ ସଉକ ରଖିବାକୁ ହେବ। ଯେତେବେଳେ ବି ସମୟ ମିଳୁଛି ଏକାନ୍ତକୁ ଚାଲିଯିବା ଦରକାର। ଏହିପରି ଅଭ୍ୟାସ ହେଉ ଯେପରି ଜୀବିତ ଥାଇ ମଧ୍ୟ ଏହି ଶରୀରରୁ ମରି ଯାଇଛୁ ଏହିଭଳି ସ୍ଥିତିର ଅନୁଭବ ହେଉ। ଦେହର ସ୍ମୃତି ମଧ୍ୟ ଭୁଲି ହୋଇଯାଉ। ଆଜିର ବରଦାନ ନିଜର ମୂଳ ସଂସ୍କାର ଗୁଡିକୁ ପରିବର୍ତ୍ତନ କରି ବିଶ୍ୱର ପରିବର୍ତ୍ତନ କରୁଥିବା ଉଦାହରଣ ସ୍ୱରୂପ ହୁଅ। ସମସ୍ତଙ୍କ ଭିତରେ ନିଜ ନିଜର ଯେଉଁ ସବୁ ମୂଳ ସଂସ୍କାର ରହିଛି ଯାହାକୁ ତୁମେମାନେ ନେଚର ବା ସ୍ୱଭାବ ବୋଲି କହୁଛି, ଯାହାକି ସମୟ ସମୟରେ ତୁମକୁ ଆଗକୁ ବଢିବାର ବାଧା ସୃଷ୍ଟି କରୁଛି, ସେହି ମୂଳ ସଂସ୍କାର ପରିବର୍ତ୍ତନ କରୁଥିବା ଉଦାହରଣ ସ୍ୱରୂପ ହୁଅ। ତେବେ ଯାଇ ସମ୍ପୂର୍ଣ୍ଣ ବିଶ୍ୱର ପରିବର୍ତ୍ତନ ହେବ। ଏବେ ଏହିଭଳି ନିଜକୁ ପରିବର୍ତ୍ତନ କର ଯାହାକି କେହି ଏଭଳି ନ କହୁ ଯେ ୟାଙ୍କର ଏହି ସଂସ୍କାର ତ ଆରମ୍ଭରୁ ହିଁ ରହିଛି। ଯେତେବେଳେ ପୁରୁଣା ସ୍ୱଭାବ ସଂସ୍କାର ଅଂଶ ମାତ୍ରାରେ ମଧ୍ୟ ଦେଖା ନ ଯିବ ବା କେହି ଆଲୋଚନା ନ କରିବେ, ତେବେ କୁହାଯିବ ଇଏ ସମ୍ପୂର୍ଣ୍ଣ ପରିବର୍ତ୍ତନର ଦୃଷ୍ଟାନ୍ତ ସ୍ୱରୂପ ଆତ୍ମା। ଆଜିର ସ୍ଲୋଗାନ, ଏବେ ଚେଷ୍ଟା କରିବାର ସମୟ ବିତିଗଲାଣି, ସେଥିପାଇଁ ଦିଲ୍ଲୀର ସହିତ ପ୍ରତିଜ୍ଞା କରି ଜୀବନର ପରିବର୍ତ୍ତନ କର। ଓମ୍ ଶାନ୍ତି। ଅବ୍ୟକ୍ତ ଇସାରା ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତି ଗୁଡିକୁ ପ୍ରୟୋଗ କର। ଯେପରି ବିଜ୍ଞାନର ସାଧନ ଗୁଡିକ ଯେତେବେଳେ ପ୍ରୟୋଗରେ ଆସୁଛି ସେତେବେଳେ କହୁଛନ୍ତି ବିଜ୍ଞାନ ବହୁତ ଭଲ କାମ କରୁଛି, ସେହିପରି ଶାନ୍ତିର ଶକ୍ତିକୁ ପ୍ରୟୋଗ କର। ଏଥିପାଇଁ ଏକାଗ୍ରତାର ଅଭ୍ୟାସକୁ ବଢାଅ। ତେବେ ଏକାଗ୍ରତାର ମୂଳ ଆଧାର ହେଲା ମନକୁ ନିୟନ୍ତ୍ରଣ କରିବାର ଶକ୍ତି, ଯାହାଦ୍ୱାରା ମନୋବଳ ବୃଦ୍ଧି ହୋଇଥାଏ। ସେଥିପାଇଁ ଏକାନ୍ତବାସୀ ହୁଅ। ଆଚ୍ଛା, ଓମ୍ ଶାନ୍ତି।